विघ्नाय नमः। ॐ अग्नाय नमः। ॐ अग्नाय नमः।
सुधी जने माँ भूणी कहुची अगिरा पुनेर कहानी पुण्य मास माघ मास पूर्णिमा दिन सबुठी अग्नि उत्सव हुए पालन पारंपरिक भीतिरे होई एहा पूर्व पुरुषरु चालुथिला से जहा अग्नि देवतांकु नेइ एही पर्वटी समाजरे जहार गुरुत्व रहिछि आम एही भारतीय परंपरा रे अग्नि को देवता भावी थांती मनरे अग्नि एक एपरि देवता अटंती सबुठी सर्वत्र सिए विराजिछंती निजे जली अन्य को आलोक दियंती जगत मंगल प्रभु चिंता करंती जजमान द्वारा हेउथिबा हविकु देथांती नै स्वर्गर देवतांकु वैदिक साहित्य अछि अनेक नाम अग्नि देवता ही सबुठारु महान सबुठारु आगे प्रभु उत्पत्ति होइछंती सेथि पाई तांकु अग्नि कुहंती सेथि पाई तांकु अग्नि कुहंती स्थापन द्वारा उत्पन्न हेतु बलपुत्र कुहा जाए थाए अग्नि को जेउ अग्नि को स्थापन करा हुई क्रव्याद बोली ताहार नाम हुई लोकी कहमरे होइले व्यवहार पावक नामटी जान हुए ताहार ऋग्वेदरे प्रणीत प्रथम मंत्र अग्नि देवतांको नामे अछि लिखित एथिरु जणा पडुछि वैदिक जुगे अग्नि पूजा हेउथिला सबुठु आगे आरंभ मंत्रटि सेथि पाइ वेदरे लेखा होइ अछि अग्नि कर नामरे ऋषि गण जेते क वैदिक जुगरे सबु मग्न थिले अग्नि उपासना रे देवता मानंक मधे अग्रणी सिए तांकु पुरोहित बोली डाकरा हुए अथर्व वेदरे वर्णित होइ अछि सर्वदेव स्वरूप भी कुहा जाई साम बेदरे भी अग्नि को महिमा वर्णित जहा रही अच्छी होई लिखित जहा रही अच्छी होई लिखित दुई सह जाए सुक्त लेखा बेदरे वर्णित होइछि अग्निकर नाम रे इंद्र को पछकु अग्निकर वर्णना संख्या दृष्टि रु होइ दिति गणा इंद्र जदि योद्धा मानकर देवता अग्नि विग्रहस्त मानकर देवता अग्नि प्रत्येक गृहर अतिथि जान पाइथांती सिए गृह देवता मान्य पुरोहित जणे थिले पूर्व भारते प्रमथ नामरे जानी थिले समस्ते पूर्व भारते प्रथमे अग्नि पूजन କରିଥିଲେ ସେଇ ଶୁଦ୍ଧ ପୁତ ବ୍ରାହ୍ମଣ। ପୁରାଣରେ ଅଗ୍ନିଙ୍କର ପ୍ରକାଶ ଶକ୍ତି କେଉଁ ଆଦିମ ଯୁଗରୁ ଲିଖିତ ଅଛି। ଅଗ୍ନିଦେବ ହେଲେ ସତ୍ୟର ପରୀକ୍ଷକ, ପବିତ୍ର ଅଶୁଦ୍ଧତାର ମହାପ୍ରତୀକ। ପତିବ୍ରତାର ପରୀକ୍ଷା ଦେଲେ ଜାନକୀ, ନିଜେ ଅଗ୍ନିଦେବତାର ରଖିଲେ ସାଥୀ। ଧାସ ନ ବାଜିଲା ଟିକେ ସତୀ ସୀତାଙ୍କ ଦେହେ, ଯୁଗେ ଯୁଗେ ସତ୍ୟ କଥାଟି, ଯୁଗେ ଯୁଗେ ସତ୍ୟ କଥାଟି। ମହାଭାରତରେ କଥା ରହିଛି ପୁଣି, ଯଜ୍ଞରୁ ଜନ୍ମ ନେଲେ ଯାଜ୍ଞସେନୀ। ଅଗ୍ନି ହିଁ ସକଳ ପ୍ରାଣୀଙ୍କର ଧାରକ, ବାହାର ଭିତର ଅଗ୍ନିରେ ପ୍ରତିଷ୍ଠିତ। ସୃଷ୍ଟି ଅସମ୍ଭବ ପୁଣି ଅଗ୍ନି ବିହୁନେ, ଜୀବନ ଯାହା ଚାଲିଛି ଅଗ୍ନି କାରଣେ। କାଳିଦାସ ଲେଖିଛନ୍ତି ମହାକାବ୍ୟରେ, ଅଗ୍ନିଠୁ ପବିତ୍ର କିଛି ନାହିଁ ସଂସାରେ। ଗଙ୍ଗା ଜଳ ଆଉ ଅଗ୍ନି ଠାରୁ ପବିତ୍ର, ସଂସାରରେ ଆଉ କିଛି ନାହିଁ ନିଶ୍ଚିନ୍ତ। ମାଘ ପୂର୍ଣ୍ଣିମା ତ ଏକ ପବିତ୍ର ଦିନ, ଅଗ୍ନି ଉତ୍ସବ ସରାଗେ ହୁଏ ପାଳନ। ସନ୍ଧ୍ୟାରେ ଉତ୍ସବ ସବୁ ଗାଁ ଗଣ୍ଡାରେ, ବ୍ୟସ୍ତ ସବୁ ଛଣ ନଡ଼ାର ସଂଗ୍ରହରେ। ଦୁଇ ଗୋଟି ନଡ଼ା ଗଦା ସଜ କରନ୍ତି, ଗୋଟିଏ ବଡ଼କୁ ଗୋଟେ ଛୋଟ ରଖନ୍ତି। ନଡ଼ା ରଖିବା ଆଗରୁ ଲିପା ପଛାରେ, ଚିତା ପଡ଼ିଥାଏ ପୁଣି ସେହି ଜାଗାରେ। ଘର ଘର ବୁଲି ନଡ଼ା ପୁଣି ମାଗି ଆଣନ୍ତି, ଫଳମୂଳ ଭୋଗ ସରାଗେ କିଣି, ଫଳମୂଳ ଭୋଗ ସରାଗେ କିଣି। ନଡ଼ା ଗଦା ପୂଜା ପାଇଁ ବ୍ରାହ୍ମଣ ଡାକି, ଧୂପ ଦୀପ ଭୋଗ ଥାଳ ଭକ୍ତିରେ ରଖି। ପୂଜା କରନ୍ତି ଗୋସାଇଁ ଅଗ୍ନି ମନ୍ତ୍ରରେ, ହରି ବୋଲ ହୁଳ ହୁଳି ସବୁ ତୁଣ୍ଡରେ। ଆଳୁ ସାରୁ ବାଇଗଣ ପରିବା ଯେତେ, ନଡ଼ା ଗଦା ମଧ୍ୟ ପୁଣି ରଖନ୍ତି କେତେ। କୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରନ୍ତି, ଅଗ୍ନିଙ୍କ ନାମରେ ହରି ବୋଲ ଦିଅନ୍ତି। କମାର ଶାଳର ଅଗ୍ନି ସଂଯୋଗ କରି, ଗୋସେଇ ପଢ଼ନ୍ତି ମନ୍ତ୍ର ତୁଣ୍ଡେ ଉଚ୍ଚାରି। ହୁତୁ ହୁତୁ ହୋଇ ନଡ଼ା ଗଦା ଜଳଇ, ହରି ବୋଲ ଶବଦରେ ଜାଗା କମ୍ପଇ। ଯେଉଁ ଦିଗକୁ ନିଆଁଟି ଜଳିଲା ଜାଣ, ସେ ଦିଗରେ ନିଶ୍ଚେ ଭଲ ହୋଇବ ଧାନ। ଜଳିଗଲା ପରେ ଅଗ୍ନି ପାଉଁଶ ନେଇ, ଧାନ ମାରରେ ଟିକେ ପକାନ୍ତି ଯାଇ। ପରଦିନ ଝିଅମାନେ ଜାଗାଟି ଲିପି, ଭୋଗ ଲାଗି କରିଥାନ୍ତି ଯତ୍ନେ ବସି। ଅଗ୍ନିଦେବଙ୍କର ପୂଜା ଅଟେ ଅଗ୍ନି ପୁନେ, ମନେ ରଖିଥିବ ଭୁଲିବ ନାହିଁ, ମନେ ରଖିଥିବ ଭୁଲିବ ନାହିଁ।